वासुदेवाय ॐ नमो भगवते वासुदेवाय। हरे कृष्ण श्री श्री गौरनिताय श्री कृष्ण बलराम श्री जगन्नाथ बलदेव सुभद्रा महारानी श्री श्री राधा गोपाल जी श्री राधा माधव श्री श्री लक्ष्मी नरसिंह देव श्री प्रभुपाद महाराज श्री गुरुदेव पाद पद्म निवेदन करी व्यस्त श्री श्रीपाद भगवान प्रभु पाद पद्म निवेदन करी अन्य भक्त मानकर पाद पद्म निवेदन करी आज आम श्रीमद भगवद गीता सप्तम अध्याय बार अध्याय पर्यंत ये छटी अध्याय विषय कहवाई स्थिर करे गीता जयंती उपलक्षे पवित्र मायापुर धाम आमर ये कथा कहवाक सुजोग देसन प्रभु से पाद मोर कृतज्ञता ज्ञापन करुच्ची। तेणु ये आम गत काली कि भाव कौ परिस्थित भगवान ये भगवद गीता कही तेणु अर्जुन चाहू नथिले युद्ध करवाई कारण भगवान चाहूल जे अर्जुन युद्ध न करतु अर्जुन जदि युद्ध करते भगवान आ भगवद गीता कही पार ना तेणु भगवान को व्यवस्था सबकि नियंत्रण करेणु अर्जुन मनर भाव को मत पर करदे तेणु तक विषाद आसीगला तेणु सी कहले मुझ युद्ध करी ना तेणु भगवान तुम ज्ञान प्रदान कले ये ज्ञान श्रवण कलापर सी युद्ध करे भगवान को कह पड़ा ना तुम युद्ध कर बोली आम शुणा आसंता का से कथा जाओ षष्ठ अध्याय अंतिम श्लोक जो भगवान कहले जे जोगिनाम अपि सर्वेषां मद्गतनांतरात्मना श्रद्धावान भजति जो मां स्वामी युक्त तम मत विभिन्न प्रकार जोगी अच्छा ताक भितर जो मैंने भगवान भजन करती से श्रेष्ठ तेणु ये षष्ठ अध्याय अंतिम श्लोक ये कहले तेणु सप्तम अध्याय आरंभ में भगवान कहले जे मया सक्त मना पार्थ जोगं जुंजन मदाश्रय असंशय समग्रंग यथा ज्ञान सचित शुणु। सप्तम अध्याय प्रथम श्लोक भगवान कहते शुणु मान शुण कारण भक्ति आरंभ हो श्रवण रु तेणु सात रु बार ये छटी अध्याय ये हूँ भक्ति योग द्वादश अध्याय हूँ भक्ति योग तेणु ये भक्ति आरंभ हो श्रवण रु श्रवण तापर कीर्तन स्मरण इत्यादि ये भाव में नौटी अंग गत काली नौटी अंग रही श्रवण रही भक्तिर तेणु भगवान प्रथम श्रवण करने कहले जो मैंने भगवान सहित आसक्त विभिन्न प्रकार भक्तिर विभिन्न स्तर रही भक्तिर श्याम सिंधुरे शिल रूप गोसाई वर्णना करथमें श्रद्धा रोचर आम साधुसंग करे साधुसंग भजन क्रिया करुचे भजन क्रिया जो करुचे से आम जो भितर जो काम क्रोध लोभ मोह मद मत्सर्य इत्यादि अनर्थ रही सब दूर हो ये जी दूर होमें भक्ति मार्ग से अग्रसर होता प्रथम स्तर हूँ निष्ठा तापर रुचि तापर आसक्ति ये विभिन्न स्तर रही भाव स्तर रही भाव स्तर कहले आमर भगवान सहित जो संबंध रही संबंध ज्ञानटा आम प्राप्त हवा वेदरे ये तीनोटी तत्व रही संबंध अभिधेय एवं प्रयोजन तेणु ये जमी आम भौतिक जगत में आम विभिन्न संबंध रही प्रभु पुत्र प्रति संबंध रही पिता पुत्र संबंध रही भाव में अनेक संबंध रही भौतिक जगत में से ही भाव में भगवान सहित आम गोटे निर्दिष्ट संबंध रही पंदर अध्याय भगवान आम शुणा आसंता काली भगवान कह आम सब भगवान नित्य अंश तेणु अंश हिसाब से आम गोटे निर्दिष्ट संबंध रही भगवान सहित से संबंध ज्ञानटा ये भाव स्तर को जब जावा से आम जापर भगवान सहित आम कौन संबंध रही तेणु यही भाव में विभिन्न स्तर रही भक्ति में तेणु जो मैंने आसक्ति स्तर को आसीगले से मैंने भगवान को बुझापी केमी बुझे से विषय क्या कौन जदि भगवान प्रति आसक्ति रही थोड़े आम भगवान कथा बुझीपर आसक्ति ना आम बुझीपर ना आम भौतिक आसक्ति आमको रसक्ति सब रौतिक आसक्ति ना भगवत आसक्ति भौतिक आसक्ति रही भगवत आसक्ति कटिज भगवत आसक्ति रही भौतिक आसक्ति कटिज तेणु यही भाव में आसक्ति स्तर को जन आसिले भगवान कथा श्रवण करने भगवान कहते यथा ज्ञान भगवान पूर्ण भाव में जापर यथा ज्ञान अच्छी पूर्ण भाव में आम जापर यह भाव में सप्तम अध्याय विभिन्न कथा कहते साधारण लोक मैंने ये भगवान विषय में जानापे आग्रह नुहति तेणु तृतीय श्लोक कहले मनुष्याणां सहस्रेषु कश्चित् यतति सिद्धये तत्तदाम सिद्धानां कश्चिन् मां व्यतीत तत्त हजार हजार लोक मैंने देखा ये सब विषय धार धार धारू ना भगवान विषय जानापी कौन से आग्रह ना से पशु भाई जीवन जापन कर आमर सौभाग्य आम मायपुर धाम रहीचे और विशेष भाव में आम इस्कन धारा रहीचे कि मायपुर रही ये इस्कन बाहर चलीगले सब बिटना चलते सब चलते पिया दर्शन करते कौन सब चलते से पशु भाई जीवन जापन कर भगवान धाम रहीकि स्तर को आसी पार ना आँ कह कथ तेणु भगवान से कहले खूब क्वचित लोक भगवान को जानवाप चेष्टा करती भितर खूब क्वचित लोक भगवान को तत्व जानती आम सब गत काली कही जन्म भगवान जन्म एवं कर्म को जब आम तत्व जाणीजा तेल आम जन्म सार्थक होम जो शरीर त्याग करवा आम भगवान धाम को जीवा ये हूँ आम लक्ष्य हूँ यहाँ आम गति हूँ यहाँ तेणु ये सप्तम अध्याय भगवान तांकर जो शक्ति विषय कौन दि प्रकार शक्ति रही भगवान गोटे हूँ निम्नतर शक्ति गोटे हूँ उन्नततर उच्चतर शक्ति ये भौतिक जगत भूमि आप नल वायु खंग मन बुद्धि अहंकार इतिंग में भिन्ना प्रकृति अष्टधा ये भौतिक जगत में आम जहाँ देखुचे भूमि जल अग्नि वायु आकाश ये पांचटी पंच महाभूत एवं आउ तीनोटी रही मन बुद्धि एवं अहंकार ये हूँ आमर लिंग शरीर आम सूक्ष्म शरीर रही मन बुद्धि एवं अहंकार ये सब आठटी हूँ भगवान निम्नतर शक्ति किंतु आम हूँ भगवान उच्चतर शक्ति जया अपरियमितस्तन्या प्रकृति विधि में पराम जीवभूतां महाबाहो जयदं धार्यते जगत आमे एटी थिबारु उन्नतर शक्ति भगवान रही थिबारु निम्नतर शक्ति को आमे नियंत्रण रखुचे नियंत्रण रखिकी आम ये सब कार्य सब विभिन्न प्रकार कार्य सब करुचे यही भाव में विभिन्न प्रकार शक्ति रही आम भगवान को केमी जापर भगवान कौन आम सब भगवान सब विद्यमान अच्छा किंतु आम जानवाक पड़ो केमी भगवान कौटी अच्छा जमी भगवान कहले सप्तम अध्याय रस हम अफ कमते आमे जो पानी जल पान करुचे से जलर रस भगवान कहते मु तेणु जड़े जो जल पान कर भगवत चेतनशील होम प्रभुपाद महाराज कहती एमती जड़े मद्यपान कले से मदर जो रस जब से चिंता कर भगवान तेल सी भगवत चेतनशील हो पार ये भाव सब कथ रही रस प्रभास मिश्र सूर्य आज बर्तमान मार्गशीर मास द्वादशी तिथि चंद्र द्वादशी कलार बर्तमान आविर्भूत होती शुक्लपक्ष रात्रि देखा चंद्र को देखिले से आलोक कौटी ना सी आलोक भगवान से आलोक भगवान रही दिन बेला सूर्य आलोक भगवान रही भाव में सबुठ देखिए भगवान उपस्थित रही भाव भगवान सप्तम अध्याय विषय कहीक मैंने किसी ज्ञान प्रदान कर सब तो विषय ज्ञान दि जाऊँगी किंतु ये विभिन्न प्रकार शक्ति विषय कहीकि अष्टम अध्याय कौन सप्तम अध्याय अंतिम कहले जे जो रही विभिन्न प्रकार रही आदिभूत आदिदैव आदिज्ञ आध्यात्म ये विभिन्न प्रकार शब्द शब्द रही सप्तम अध्याय अंतिम से कहले साधिभूत आदि दैव साधि यज्ञ चले विधु प्रयाण काले चमा दे विधु युक्त चेतस ये सब जो शब्द सब रही कौन ये सब जो तत्व सब रही जो मैंने जानवे से मैंने भगवान प्राप्त हेबे सविधु युक्त चेतस तेणु अष्टम अध्याय हूँ अक्षर ब्रह्म योग अक्षर ब्रह्म कहले भगवान ब्रह्म रूप से सबुठ विद्यमान परमात्मा रूप से सबुठ विद्यमान रही तेणु ये जो रही अष्टम अध्याय अर्जुन पचारे ये जो शब्द सब कहले सप्तम अध्याय अंतिम अर्जुन पचारे कौन से सब वस्तु किंग तद ब्रह्म किंग अध्यात्म किंग कर्म पुरुषोत्तम अधिभूतम च किंग प्रोक्तम अधिदैव किम ये सब कौन से जिनस वस्तु कौन किए जानते ना वैज्ञानिक मैंने सब कहीपर ना तेणु ये अध्यात्म ज्ञान सब यहाँ तेणु अर्जुन के प्रश्न उत्तर भगवान दौरान किंचत ब्रह्म ब्रह्म हूँ कौन ना अक्षरा ब्रह्म परम ब्रह्म हूँ से वस्तु जोटागर क्षर नाई पतन नाई ये भाव से प्रश्न सब उत्तर देक अर्जुन पचारे केमी आम अंतिम समय चिंता करम समय केमी आम चिंता करूँ ये प्रश्न पचारे తేను భగవంత ఉత్తర కోసంది అంతకాళే చ మామే భవ స్మరణ్ ముక్త కళేవరం జయప్రయాతి సమద్భావం జాతి నాస్తత్ర సంశయ అంతిమ సమయరే యది ఆమె భగవాన్ స్మరణ హేగలా తాహలే ఆమె జీవన సార్థక హేగలా భగవాన్ ప్రాప్త హేగా సేతిపై ఆమర ప్రాక్టీస్ హోచి అభ్యాస హరే కృష్ణ 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 హరే హరే ప్రాక్టీస్ ଅନ୍ତିମ ସମୟରେ ଭାଗବତମରେ ବର୍ଣ୍ଣନା କରାଯାଇଛି ଅଜାମିଳର ଯଦିଓ ପିଲାଦିନେ ସେ ଭଗବାନଙ୍କ ଭକ୍ତ ଥିଲେ କିନ୍ତୁ ପରେ ସେ ଗୋଟେ ବେଶ୍ୟାସକ୍ତ ହେଇକରି ଭଗବାନ ଭୁଲିଗଲେ କିନ୍ତୁ ଦୈବକ୍ରମେ ତାଙ୍କ ଆମେ ଏଠି ଗତଥରିକ ଆଲୋଚନା କରିଥିଲେ ଏଇ କ'ଣ ଏ ଯେଉଁ ରହିଛନ୍ତି ଅଜାମିଳ ବିଷୟରେ ମଧ୍ୟ କହିଛି ଷଷ୍ଠ ସ୍କନ୍ଧରେ ଏ କଥା ରହିଛି ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତାର ଦଶଟି ବେଶ୍ୟା ଠାରୁ ସେ ଦଶଟି ପୁତ୍ର ପ୍ରାପ୍ତ ହୋଇଥିଲେ ଅନ୍ତିମ ପୁତ୍ରର ନାମ ହେଉଥିଲା ନାରାୟଣ ଏବଂ ତାଙ୍କୁ ଯେତେବେଳେ 5 ବର୍ଷ ହୋଇଥିଲା ୟାଙ୍କର ବୟସ ହୋଇଥିଲା 28 ବର୍ଷ ତେଣୁ ସେହି ସମୟରେ ତାର ମୃତ୍ୟୁ ସମୟ ଆସିଗଲା ଯମରାଜଙ୍କର 3 ଜଣ ଦୂତ ଆସି ପହଞ୍ଚିଗଲେ ତେଣୁ ଯମରାଜମାନେ ଯମରାଜ କ'ଣ କଲେ ନା ତାର ଅନ୍ତ ଶରୀରରେ ଗୋଟେ ଯାତନା ଶରୀର ଦେଇକରି ଯମ ପାହାସ ପକେଇକି ଯେତେବେଳେ ବାନ୍ଧି ଟାଣିବା ପାଇଁ ବସିଛନ୍ତି ସେତେବେଳେ ସେ ଡାକିଦେଲା ପୁଗ ନାରାୟଣ ଆୟ ଯେତେବେଳେ ଡାକିଦେଲା ଏ ଭଗବାନ ନାମ ଉଚ୍ଚାରଣ ହୋଇଗଲା ତେଣୁ ଭଗବାନଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ ଏହିସବୁ କଥା ଆମେ ଆଲୋଚନା କରିଛେ ଏ ବହୁତ ବଡ଼ ପ୍ରସଙ୍ଗ ରହିଛି ତେଣୁ ଏଇ କଥା ଭଗବାନ ଯେକୌଣସି ଉପାୟରେ ଯଦି ଭଗବାନ ନାମ ଆସିଗଲା ତାହେଲେ ଆମେ ଜୀବନ ସାର୍ଥକ ହୋଇଯିବ ତେଣୁ ଏଇଭଳି ଭାବରେ ଏଇସବୁ ଅଷ୍ଟମ ଅଧ୍ୟାୟରେ ଏଇ ବର୍ଷ ସବୁ କହିକରି କେମିତି କେଉଁ ସମୟରେ ଶରୀର ତ୍ୟାଗ କଲେ କିଏ ଭୌତିକ ଜଗତ ଭିତରେ ଘୁରି ବୁଲିବେ କିଏ ଭୌତିକ ଜଗତରେ ମାନେ ଭଗବତ ଧାମକୁ ଯିବେ ଏସବୁ କଥା ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେମିତି କୁହାଯାଇଛି କ'ଣ ଯତ୍ର କାଳେ ତୁ ଅନାବୃତ୍ତି ଆବୃତ୍ତି ଚ ଯୋଗିନ ପ୍ରାୟନ୍ତ ଜାତ କାଳ ବକ୍ଷାମି ତତ୍ ବାର ସଭା ଅଗ୍ନି ଜ୍ୟୋତି ରହ ଶୁକ୍ଳ ଷଣ୍ମାସା ଉତ୍ତରାୟଣମ୍ ତତ୍ର ପ୍ରୟାତ ଗଛନ୍ତି ବ୍ରହ୍ମ ବ୍ରହ୍ମବିଦ ଜନା ଏଇ ଦିନବେଳା ଆଲୋକରେ ଏସବୁ ଯେଉଁ ଉତ୍ତରାୟଣ ସମୟରେ ଏଇଟା ବର୍ତ୍ତମାନ ଦକ୍ଷିଣାୟନ ଚାଲିଛି ଉତ୍ତରାୟଣ ବ୍ରହ୍ମା ଭୀଷ୍ମଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଏ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ସେ ଉତ୍ତରାୟଣକୁ ଅପେକ୍ଷା କରିଥିଲେ ଉତ୍ତରାୟଣ ଯେତେବେଳେ ଆସିଲା ସେ ଶରୀର ତ୍ୟାଗ କଲେ ଏଇସବୁ ରହିଛି ଭଗବାନଙ୍କ ଧାମକୁ କିନ୍ତୁ ଭଗବାନ କହୁଛନ୍ତି କିନ୍ତୁ ଯେଉଁମାନେ ନୈତି ଶ୍ରୁତି ପାଠ ଜାଣନ୍ ଯୋଗୀ ମୁହତି କରିଛନ୍ତି ତସ୍ମାତ୍ ସର୍ବିସୁ କାଳେସୁ ଯୋଗଯୁକ୍ତ ଭାର୍ଜୁନ ଭଗବାନ ଭକ୍ତ ସେ ଅପେକ୍ଷା କରିବେ ନାହିଁ କେଉଁ ଉତ୍ତରାୟଣ ହେଇଛି ନହେଲେ ଶରୀର ତ୍ୟାଗ ନା ସେ ଯେଉଁ ସମୟରେ ହେଉନା କାହିଁକି ଯେ ଭଗବାନଙ୍କୁ ସ୍ମରଣ କଲେ ଭଗବତ ଧାମକୁ ପ୍ରାପ୍ତ ହେବେ ଇଏ ମାନେ ଭକ୍ତମାନଙ୍କ ପାଇଁ ସ୍ପେଶାଲ କନସେସନ୍ ଏହି ଅଷ୍ଟମ ଅଧ୍ୟାୟରେ ଏସବୁ କହିକରି ନବମ ଅଧ୍ୟାୟରେ ଭଗବାନ ତାଙ୍କର ଗୃହ୍ୟତମ ଜ୍ଞାନ ଦେଲେ ଆମେ ଗତକାଲି କହିଥିଲେ ବୋଧେ 3 ପ୍ରକାର ଜ୍ଞାନ ରହିଛି ଗୋଟେ ହେଉଛି ଗୃହ ଜ୍ଞାନ ଗୋଟେ ଗୃହ୍ୟତର ଜ୍ଞାନ ଆଉ ଗୋଟେ ହେଉଛି ଗୃହ୍ୟତମ ଜ୍ଞାନ ଗୃହ ଜ୍ଞାନ ଦ୍ୱିତୀୟ ଅଧ୍ୟାୟରେ ଆମେ ଶୁଣିଥିଲେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବା ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଆଉ ଗୃହ୍ୟତର ଜ୍ଞାନ ପରମାତ୍ମା ରୂପରେ କେମିତି ସେ ସବୁଠାରୁ ବିଦ୍ୟମାନ ଏସବୁ କଥା କୁହାଯାଇଛି ଏବଂ ଗୃହ୍ୟତମ ଜ୍ଞାନ ହେଉଛି ଭଗବାନଙ୍କ ବିଷୟରେ ଯେଉଁ ଜ୍ଞାନ ଏଇଟା ହେଉଛି ଗୃହ୍ୟତମ ଜ୍ଞାନ ଏଇଟା ନବମ ଅଧ୍ୟାୟରେ ଭଗବାନ ସେଇଟା ଇଦଂ ତୁ ତେ ଗୃହ୍ୟତମଂ ପ୍ରବକ୍ଷାମି ଅନସୂୟବେ ଜ୍ଞାନ ବିଜ୍ଞାନ ସହିତ ଜ୍ଞାନ୍ତ ମୁଖ୍ୟ ସେ ଅଶୁଭାତ ଗୃହ୍ୟତମ ଜ୍ଞାନ ଭଗବାନ ଭଗବତ ଗୀତା ନବମ ଅଧ୍ୟାୟରେ ଦେଲେ ଗୃହ୍ୟତମ ଜ୍ଞାନ ହେଉଛି କ'ଣ ନା ଅନ୍ତିମ ଶ୍ଳୋକରେ କହିଲେ ସେଇଟା ମନ୍ମନା ଭବ ମଦ ଭକ୍ତୋ ମଜାଜି ମାଂ ନମସ୍କୁରୁ ଏ 4ଟି ଜିନିଷ ଇଏ ହେଉଛି ଗୀତର ସାର 4ଟି ଜିନିଷ ମନରେ ଭଗବାନ ଚିନ୍ତା କରିବା ମନ୍ମନା ଭବ ଭଗବାନଙ୍କ ଭକ୍ତ ହେବା ଭଗବାନଙ୍କୁ ପୂଜା କରିବା ଏବଂ ଭଗବାନଙ୍କୁ ପ୍ରଣାମ କରିବା ଏଇ 4ଟି ଜିନିଷ ଏଇ ନବମ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଏଇଟା କହିଲେ ପୁଣି 18 ଅଧ୍ୟାୟରେ ମଧ୍ୟ ସେଇଟା କହିବେ ଆମେ ସେତେବେଳେ ଆସନ୍ତାକାଲି ଏଇଟା କହିବା ଏଇ 4ଟି ହେଉଛି ଗୀତାର ସାର ଗୀତାର ସାର ତେଣୁ ନବମ ଅଧ୍ୟାୟରେ ଏଇ ଗୃହ୍ୟତମ ଜ୍ଞାନ ଦେଇକି ଦଶମ ଅଧ୍ୟାୟରେ ପୁଣି ମଧ୍ୟ ସେଇ ଗୃହ୍ୟତମ ତାଙ୍କର ଯେଉଁ ରହିଛି ବିଭୂତି ବିଷୟରେ କହୁଛନ୍ତି କେମିତି ଭଗବାନଙ୍କର ବିଭୂତି ସବୁ ଯେଉଁ ଆମେ ଦେଖିବା ଯେଉଁଠି ଅସାଧାରଣ ସବୁ ବିଭୂତି ଅସାଧାରଣ ଶକ୍ତି ସବୁ ରହିଛି ବୁଝିବା ଇଏ ହେଉଛି ଭଗବାନ ବିଭୂତି ଆମେ ପ୍ରଭୁପାଦ ମହାରାଜ 70 ବର୍ଷ ବୟସରେ ଗଲେ 69 ବର୍ଷ ବୟସରେ ଗଲେ 12 ବର୍ଷ ଭିତରେ କେତେ ପ୍ରକାର କ'ଣ କରିଦେଲେ ସବୁ ଏଇଟା ଅସାଧାରଣ କାର୍ଯ୍ୟ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସାଇ ମହାରାଜ ମଧ୍ୟ ସେଇଭଳି ଭାବରେ ଏଇଠି ଭଗବାନ କଥା କହି କହିକରି ଶରୀର ତ୍ୟାଗ କରିଥିଲେ ଇଏ ହେଉଛି ଜୀବନର ସାର୍ଥକତା ତେଣୁ ଏଇଭଳି ଭାବରେ ଯେଉଁଠି ଦେଖିବା ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସବୁ ହେଉଛି ସେଇଟା ଜାଣିବା ଭଗବାନ ବିଭୂତି ଏହିପରି ଦଶମ ଅଧ୍ୟାୟରେ ଭଗବାନ ବିଭୂତି ବିଷୟରେ ବହୁତ କଥା, ଭଗବାନ ବିଭୂତି ଯଦି କୁହାଯିବ ଶେଷ ହେବ ନାହିଁ, କିନ୍ତୁ କେତେ ଗୁରୁତ୍ୱପୂର୍ଣ୍ଣ ବିଭୂତି ବିଷୟରେ ଦଶମ ଅଧ୍ୟାୟରେ ଭଗବାନ କହିଲେ, ଯେମିତି ଆଦିତ୍ୟାନାଂ ଅହଂ ବିଷ୍ଣୁ, ଆଦିତ୍ୟମାନଙ୍କ ଭିତରେ ବାର ଜଣ ଆଦିତ୍ୟ ଅଛନ୍ତି, ଅଦିତିଙ୍କ ପୁତ୍ର ଆଦିତ୍ୟ, ଏମାନଙ୍କ ଭିତରେ ଯେଉଁ ବ୍ରାହ୍ମଣ ଦେବ, ଇଏ ହେଉଛନ୍ତି ଭଗବାନ ବିଭୂତି, ଇଏ ତ ଭଗବାନଙ୍କ ଅବତାର ବ୍ରାହ୍ମଣ ଦେବ, ଆଦିତ୍ୟାନାଂ ଅହଂ ବିଷ୍ଣୁ, ଜ୍ୟୋତିଷାମ ରବିରଂଶମା, ଯେତେ ଜ୍ୟୋତିଷ୍କ ରହିଛନ୍ତି ବା ଆଲୋକ ଥିବା ବସ୍ତୁ ସବୁ ରହିଛି ତା ଭିତରେ ମୁଁ ହେଉଛି ରବି ବା ସୂର୍ଯ୍ୟଦେବ, ଏଇଭଳି ଭାବରେ ସବୁ ଦେଖିବା, ଜ୍ୟୋତିଷାମ ରବିରଂଶମ ମରିଚି ମରୁତାମସ୍ମି ନକ୍ଷତ୍ରାଣାଂ ଅହଂ ସୂଚି, ନକ୍ଷତ୍ରମାନଙ୍କ ଭିତରେ ମୁଁ ହେଉଛି ଚନ୍ଦ୍ରମା, ଏଇଭଳି ଭାବରେ ଦଶମ ଅଧ୍ୟାୟରେ ବିଭୂତି ଯୋଗ ବିଷୟରେ କୁହାଯାଇଛି, ବହୁତ ବିଭୂତି ରହିଛନ୍ତି ଭଗବାନ ବିଷୟରେ, ନରାଣାଂଚ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ଏଭଳି ଭାବରେ ଅନେକ ବିଭୂତି ବିଷୟରେ ଦଶମ ଅଧ୍ୟାୟରେ କହିଲେ। ତେଣୁ ଏକାଦଶ ଅଧ୍ୟାୟରେ ଅର୍ଜୁନ ପଚାରିଲେ ପ୍ରଭୁ ଏ ଯେଉଁ ଆପଣ କହିଲେ ଏ ଯେଉଁ ବିଭିନ୍ନ ପ୍ରକାର ବିଭୂତି ରହିଛି, ମୁଁ ଏଇଟା ଦେଖିବା ପାଇଁ ଚାହୁଁଛି, କେମିତି ଆପଣ ସବୁଠାରୁ ବିଦ୍ୟମାନ ଅଛନ୍ତି, ଖାଲି କଥାରୁ କହିଦେଲେ ହେବ, ଦେଖିବାକୁ ପଡ଼ିବ ପ୍ରାକ୍ଟିକାଲି। ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରାର୍ଥନା କଲେ ଭଗବାନ ତାଙ୍କର ବିଶ୍ୱରୂପକୁ ଦେଖାଇଲେ, ଏ ବିରାଟ ରୂପ ଯେଉଁ ରହିଛି ଭଗବାନଙ୍କର, ଏ ବାର ଅଧ୍ୟାୟରେ ଏଗାର ଅଧ୍ୟାୟରେ ବିଭୂତି ଯୋଗ ଏ ବିଶ୍ୱରୂପ ଯୋଗ ଭଗବାନ ତାଙ୍କ ରୂପକୁ ଦେଖାଇଲେ, ବିରାଟ ରୂପ ରହିଛି ଏଇଭଳି ଭାବରେ ଯେଉଁ ରହିଛି, ତାଙ୍କୁ କହିଲେ ମୁଁ ତୁମକୁ ଏ ମୋର ରୂପ ଦେଖାଇବି, କିନ୍ତୁ ତୁମେ ଦେଖିପାରିବ ନାହିଁ, ଏ ଚକ୍ଷୁରେ ଦେଖିପାରିବ ନାହିଁ, ତେଣୁ ମୁଁ ଦିବ୍ୟମ୍ ଦଦାମି ତେ ଚକ୍ଷୁ ପଶ୍ଚିମେ ଯୋଗମେଶ୍ୱରମ୍, ମୋର ଏଇ ରୂପକୁ ଦେଖିବା ପାଇଁ ତୁମକୁ ମୁଁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି। ତେଣୁ ଯେତେବେଳେ ଦିବ୍ୟଚକ୍ଷୁ କହିଲେ, ପ୍ରଭୁପାଦ ମହାରାଜ କହନ୍ତି ଯେ ଦିବ୍ୟଚକ୍ଷୁ କହିଲେ 10 କୋଟିଟା ଚକ୍ଷୁ ଏଇଭଳି କିଛି ଦେଲେ ତା ନୁହଁ, ସେଇ ଦୁଇଟି ଚକ୍ଷୁରେ ଏଭଳି ଶକ୍ତି ଦେଲେ ସେଇ ରୂପକୁ ଦେଖିପାରିଲେ। ଯେମିତି ଉଦାହରଣ ଗୋଟେ ଦିଆଯାଇଛି, ଆମର କ'ଣ ମନେକର ଆମର ଗୋଟେ ଟେଲିଭିଜନ ରହିଛି, ଏଇଟା ଚାଲୁନାହିଁ, କାମ କରୁନାହିଁ, କିନ୍ତୁ ଆମେ ଦେଖିକିରି ଜାଣିପାରିବାନି କେଉଁଠି ଭୁଲ ଅଛି, କିନ୍ତୁ ମେକାନିକ ପାଖକୁ ନେଇଗଲେ ସେ ଦେଖିପାରିବ। ଏ ପ୍ରଭୁପାଦ ମହାରାଜ ଏ ଉଦାହରଣଟି ଦେଇଛନ୍ତି, ସେ ଦେଖିପାରିବ କେଉଁଠି ଭୁଲ ଅଛି, ସେଇଟାକୁ ସେ ଠିକ୍ କରିଦେବ। ସେଇଭଳି ଭାବରେ ଆମେ ଚକ୍ଷୁରେ ସେଇଭଳି ଭାବରେ ଶକ୍ତି ଦେବେ ଭଗବାନ ଦେଇଛନ୍ତି, ତାଙ୍କର ଅର୍ଜୁନଙ୍କ ଚକ୍ଷୁରେ ଶକ୍ତି ଦେଲେ ସେ ଦେଖିପାରିଲେ, ଏ ବିରାଟ ରୂପକୁ ଦେଖିଲେ। ତେଣୁ ଏଇ ବିରାଟ ରୂପକୁ ଯେତେବେଳେ ଦେଖିଲେ ସେ ସେତେବେଳେ ଭଗବାନଙ୍କୁ ସବୁ ସ୍ତୁତି କରିଛନ୍ତି। ସମୁଦାୟ କେତେ 29 ନା କେତୋଟି ସ୍ତୁତି କରିଛନ୍ତି, 2 ପର୍ଯ୍ୟାୟରେ ଭଗବାନ ସ୍ତୁତି କରିଛନ୍ତି, ଆମେ କେତୋଟି ସ୍ତୁତି ପାଠ କରିବା। ସ୍ଥାନି ଋଷିକେଶ ତବ ପ୍ରକୃତିଆ ଜଗତ ପ୍ରହୃଷ୍ୟ ତନୁରଜତି ଚ ରକ୍ଷାସି ଭିତାନି ଦିଶୋ ଦ୍ରବନ୍ତି ସର୍ବେ ନମସ୍ୟନ୍ତି ଚ ସିଦ୍ଧ ସଂଘା। ଦେଖୁଛନ୍ତି ଅର୍ଜୁନ ସମସ୍ତେ କ'ଣ କହିଲେ, ସବୁ ଭଗବାନଙ୍କ ରୂପକୁ ଦେଖିକିରି ସମସ୍ତେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ଏଭଳି ଭାବେ ଭଗବାନ ରୂପ ରହିଛି, ଅନନ୍ତ ରୂପ ରହିଛି। ଦିବି ସୂର୍ଯ୍ୟ ସହସ୍ର ସହ ଭବେ ଯୁଗ ପଦ୍ଧତି ଦା, ଯଦି ହଜାର ହଜାର ସୂର୍ଯ୍ୟ ଏକ ସମୟରେ ଉତ୍ଥିତ ହେବେ, ଯେଉଁ ଆଲୋକ ହେବ ସେ ଆଲୋକ ସେଠୁ ଆସୁଥିଲା। ତେଣୁ ସେ କହୁଛନ୍ତି ସ୍ଥାନେ ଋଷିକେଶ ତାପରେ ପ୍ରକୃତିଆ, ପ୍ରଭୁ ଆପଣ ଯେଉଁ ରହିଛନ୍ତି ଆପଣଙ୍କର ଋଷିକେଶ ଜଗତ ପ୍ରଭୁର ସେ ଅନୁରଜ୍ୟତ ଚ ଜଗତ ହେଇ ସେ ଦେଖିକିରି ଆପଣ ସେ ରୂପକୁ ଦେଖିକିରି ବହୁତ ଆନନ୍ଦିତ ହେଉଛନ୍ତି। ରକ୍ଷା ସେ ଭିତାଣି ଦୁଷ ଦବ୍ୟନ୍ତି, କିନ୍ତୁ ରକ୍ଷସମାନେ ଏମାନେ ଭୟ ହେଇକି ପଳାୟମାନ ହେଉଛନ୍ତି, ଭଗବାନ ଭକ୍ତମାନେ ଏ ରୂପକୁ ଦେଖିକି ଆନନ୍ଦିତ ହେଉଛନ୍ତି, ଏଭଳି ଭାବରେ କୁହାଯାଇଛି। ଅନେକ ଶ୍ଲୋକ କରିଛନ୍ତି। ତେଣୁ ତାପରେ କହୁଛନ୍ତି ଯେ ପ୍ରଭୁ କାହିଁକି ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି, 16 କାରଣ ରହିଛି ଭଗବାନ କାହିଁକି ଆମେ ପ୍ରଣାମ କରିବା। କ'ଣ ନା ସେ କହୁଛନ୍ତି, କସ୍ମା ଚତେନ ନମେରନ୍ ମହାତ୍ମନ୍ ଗରୀୟ ସେ ବ୍ରହ୍ମଣ ବ୍ୟାଧି କର୍ତ୍ତୃ ଅନନ୍ତ ଦେବେଶ ଜଗନ୍ ନିବାସ ତମ କ୍ଷରଂସ ତତ୍ପରମ ଜାତ। କାହିଁକି ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି ପ୍ରଭୁ, 16 କାରଣ ରହିଛି କାହିଁକି ଆମେ ଭଗବାନ ପ୍ରଣାମ କରିବା। କ'ଣ ନା କସ୍ମାତ୍ ତେନ ନମେରନ୍ ମହାତ୍ମନ୍ ଗରିହେ, ସେ ଭଗବାନ ହେଉଛନ୍ତି ଶ୍ରେଷ୍ଠ, ତାଙ୍କ ଉପରେ ଆଉ କେହି ନାହାନ୍ତି। ବ୍ରହ୍ମଣ ପିଆଦି କର୍ତ୍ତେ, ବ୍ରହ୍ମାଙ୍କର ମଧ୍ୟ ସେ ହେଉଛନ୍ତି ପିତା, ବ୍ରହ୍ମାଙ୍କୁ ମଧ୍ୟ ସେ ସୃଷ୍ଟି କରିଛନ୍ତି। ब्रह्म पे आदि करते अनंत भगवान का अंत नहीं, अनंत देवेश भगवान देवता मान का मध्य नियंत्रणकारी जगत निवास समस्त जगत निकट निवास कर अवस्थान करनंत देवेश जगत निवास तुम अक्षर सदसत परम जत आपण होती अक्षर आप भगवान के बेले क्षर हुए ना विच्युति हुए ना एवं जहाँ सब बहुत जगत में आम जहाँ सब वस्तु देखुचे एवं जो गोटा देखिपारूना सत् असत तार सब ऊर्धरे आपण यही भाव सब रही प्रथम प्रथम केतोटी श्लोक उद्धार कलापर ता पचार भय कर भगवान के रूप को देखिकी प्रभु आप किए एत भय कर अर्जुन यदि भगवान सखा किंतु से भय कर रूप देखिकी तेणु भगवान कहते काल अस्मी लोक प्रबुद्ध लोकान समाहर्तम ये प्रबुद्ध मुझे काल ये लोक मान संहत करने हत्या करने मुझे ये उपस्थित रही तुम छड़ा अन्य मैंने समस्त ये मृत्युवरण करेंगे ये भाव भगवान कहले पुणे स्तुति अर्जुन भगवान को सीठी से कहते भगवान सहित अर्जुन कर बहुत निविड़ संबंध था बहुत सख्य भाव से रही तेणु थटा प्रयास करुले कि वर्तमान से कथा स्मरण करके कहते प्रभु मत क्षमा करेंगे मुं सब जो कहले सखेति मत्वा प्रसभंग जदुक्त हे कृष्ण हे जादव हे सखेति जानता महिमान वेदं मया प्रमादा प्रणयेन बापी भगवान सखा से थिले तेणु केत सखा बोली संबोधन करुले हे कृष्ण हे जादव हे सखेति हे कृष्ण केत कृष्ण बोली कहते कि कृष्ण आम कौन कृष्ण कहूना कि किंतु अर्जुन जो कृष्ण कहते मनर भावना थिला यही भाव में आचार्य मैंने टीकार कहते जे अर्जुन चिंता करमें हूँ कृष्ण तुम वसुदेव पुत्र वसुदेव ये योद्धा नुहति कि आमर पिता पांडु महाराज समग्र पृथ्वी को जय करते यही भाव से कृष्ण को संबोधन करुले हे कृष्ण हे जादव कहार उद्देश्य हूँ भगवान जदुकूल आसु ये हूँ जजाति महाराज पुत्र आम भागवतम नवम स्कंद जजाति महाराज विषय कही जजाति महाराज जो रही ये जो शर्मिष्ठा एवं देवजानी शर्मिष्ठा देवजानी ये दुज संगीन सखा सखी थे शर्मिष्ठा होती राजा वृषपर्वा कन्या किंतु देवजानी हूँ शुक्राचार्य कन्या शुक्राचार्य होती भगवद गीतार दशम अध्याय कहते कविना उषना कवि विद्वान मान भितर मुझे शुक्राचार्य तेणु ये विद्वान व्यक्ति थे मृत्यु संजीवनी मंत्र पाकर मृत व्यक्ति को से जीवन प्रदान करे यह भाव था महाभारत यह सब विषय विस्तार भाव वर्णना कर तेणु गोटे थर कौन ना ये जो रही किए देवजानी एवं शर्मिष्ठा दुईज से राज उद्यान अन्य मान सखी मान सहित स्नान करुले प्रिपेयर होकर जा नमी देखिक इच्छा है स्नान करने तेणु वस्त्र रखिदेक स्नान कले कि से ही समय रे शिवजी आसुले से पटे शिवजी देखिकी एम उलग्न स्नान कर जानकर क्या शिवजी क्रोध करेंगे कहीं सांगे सांगे तरतर होते वस्त्र परिधान कर समय रे शर्मिष्ठा देवजानी वस्त्रटा पिंधि पकड़े देवजानी जानले एक कथा देवजानी बहुत क्रोध करके बहुत प्रकार अपमान सूचक कथा कहले राजकन्या कहले शुणे सी कौन कले सखी मान सहित ये सब उलग्न अवस्था नहीं गोटे कूर पकईद पड़गले से गोटे कूटे थी तेणु यही समय भगवान व्यवस्था ये भाव रही समय जजाति महाराज आसी पहुँचीगले जजाति महाराज हो क्षत्रिय देवजानी हूँ ब्राह्मण शुक्राचार्य कन्या तेणु जहा हूँ जजाति महाराज से पहुँचीगले कहीं तृषा होता शोष होता तेणु से कूप पाक आसिले कि जल पान करने कि देखी बेल भाव उल्लग्न अवस्था जो नारी रही उत्तरी जो रही था उत्तरी को प्रदान कले से परिधान करके हाथ धरिकी काढ़े छोटिया बोध बेस गभीर ना तेणु काढ़ीदे काढ़ीदेला सी कहले आप मोर हाथ धरी मानने आपण मोर पति हे ହସ୍ତ କ'ଣ ପାଣି ଗ୍ରହଣ କଲେ ତେଣୁ ଆପଣ ପତି ହେବେ, ଏଇଭଳି ଭାବରେ ବହୁତ କଥା ରହିଛି। ଯାହା ହଉ, ତାପରେ ସେ ଯଦିଓ ଯେଉଁ ଯଯାତି ମହାରାଜ କ୍ଷତ୍ରିୟ ପୁଅମାନେ ସେମାନେ ବ୍ରାହ୍ମଣ କନ୍ୟାକୁ ବିବାହ କରିବେ ନାହିଁ, ଏଇଟା ପ୍ରତିଲୋମ ବିବାହ। କିନ୍ତୁ ଏଇସବୁ କଥା ମହାଭାରତରେ ବହୁତ କଥା ପ୍ରସଙ୍ଗ ରହିଛି। ସେ ଯାହା ବିବାହ କଲେ କିନ୍ତୁ ସେ କଣ୍ଡିସନରେ ହେଲା କ'ଣ ନା, ଏ ଯେଉଁ ଏଭଳି ଭାବରେ ଯେଉଁ ଶର୍ମିଷ୍ଠା ତାଙ୍କୁ ଅପମାନ କରିଥିଲେ, ସେ ଶର୍ମିଷ୍ଠାଙ୍କୁ ଦାସୀ କରିକି ନେଇଗଲେ। ହଁ, ତାଙ୍କ ପିତା ଶର୍ମିଷ୍ଠାଙ୍କ ପିତା ଯିଏ ରାଜା ଥିଲେ ବୃଷପର୍ବା, ସେ ସେଥିରେ ରାଜି ହେଲେ, ତାଙ୍କର କନ୍ୟା ଗଲେ ଦାସୀ ହେଇକିରି ଗଲେ। ହଁ, ଇଏ ବ୍ରାହ୍ମଣୀ କନ୍ୟା ଜଣଙ୍କ ହେଲେ ରାଣୀ ହେଲେ ତାଙ୍କର, ସେଠି ଇଏ ରାଣୀ ଇଏ ରାଜ କନ୍ୟା ହେଇଗଲେ କ'ଣ ଦାସୀ ହେଇକି ରହିଲେ ସେଠି। ତେଣୁ ତାଙ୍କୁ ସେ କହିଥିଲେ ଯେ ତୁମେ ଏ ଶର୍ମିଷ୍ଠାଙ୍କ ସଙ୍ଗ କରିବ ନାହିଁ। କିନ୍ତୁ ଶର୍ମିଷ୍ଠା ଯେତେବେଳେ ତାଙ୍କୁ ପ୍ରାର୍ଥନା କଲେ, ସେ ହେଉଛନ୍ତି ରାଜକନ୍ୟା, ଇଏ ମଧ୍ୟ ରାଜପୁତ୍ର, ତେଣୁ ତାଙ୍କ ସଙ୍ଗ କରିକି ପୁତ୍ର ସନ୍ତାନ ଜାତ କରିଥିଲେ। ଦେବଯାନୀଙ୍କର ଦୁଇଟି ପୁତ୍ର ହୋଇଥିଲେ, ଯଦୁ ଏବଂ ତୁର୍ବସୁ, ଏବଂ ଶର୍ମିଷ୍ଠାଙ୍କର ତିନିଟି ପୁତ୍ର ହୋଇଥିଲେ। ସେ ହେଉଛନ୍ତି କିଏ କିଏ ନା, ଅନୁ, ଦ୍ରୁହୁ ଏବଂ ପୁରୁ, ଏ ତିନି ଜଣ। ପୁରୁ ହେଉଛନ୍ତି କନିଷ୍ଠ ପୁତ୍ର, ଏବଂ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ। କିନ୍ତୁ ଯେତେବେଳେ ଜାଣିଲେ ଦେବଯାନୀ ଏଇଭଳି ଭାବରେ ମନା କଲେ ମଧ୍ୟ, ସେ ତାଙ୍କର ସଙ୍ଗ କରି ପୁତ୍ର ସନ୍ତାନ ଯାତ କରିଛନ୍ତି, ସେ ରାଗିକିରି ପଳାଇଗଲେ, ତାଙ୍କ ପିତାଙ୍କ ଘରକୁ ପଳାଇଗଲେ। ତେଣୁ ଏସବୁ ଦେଖିକରି ତାଙ୍କ ପଛରେ ସେ ଯଯାତି ମହାରାଜ ତାଙ୍କ ପଛେ ପଛେ ଗଲେ। କିନ୍ତୁ ଏ କଥା ଯେତେବେଳେ ଜାଣିଲେ ଶୁକ୍ରାଚାର୍ଯ୍ୟ, ତାଙ୍କୁ ଅଭିଶାପ ଦେଇଦେଲେ। ଅଭିଶାପ ଦେଇଦେଲେ କ'ଣ ନା, ତୁମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହୁଅ। ତେଣୁ ତାପରେ ଯେତେବେଳେ ସେ କ୍ଷମା ପ୍ରାର୍ଥନା କଲେ, ସେ କହିଲେ ଠିକ୍ ଅଛି, ତୁମେ ତୁମ ପୁତ୍ରଙ୍କୁ ବା କାହାକୁ ତୁମେ ତୁମର ଏ ଯେଉଁ ବାର୍ଦ୍ଧକ୍ୟକୁ ଦେଇପାରିବ, ଏକ୍ସଚେଞ୍ଜ କରିପାରିବ, ତାଙ୍କର ଯୌବନ ନେଇକି ତୁମେ ବାର୍ଦ୍ଧକ୍ୟକୁ ଦେଇପାରିବ, ଏ କନସେସନ୍ ଦେଲେ। ତେଣୁ ଯଯାତି ମହାରାଜ ତାଙ୍କର ସମସ୍ତ ପୁତ୍ରମାନଙ୍କୁ ଅନୁରୋଧ କଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ଯଦୁ, ଯଦୁଙ୍କୁ ସେ ପ୍ରଥମେ କହିଲେ, କିନ୍ତୁ ଯଦୁ ସେଥିରେ ରାଜି ହେଲେ ନାହିଁ। ଏଇଭଳି ଭାବରେ ସବୁ ଯେଉଁ ଅନ୍ୟ ପୁତ୍ରମାନେ ମଧ୍ୟ ରାଜି ହେଲେ ନାହିଁ, କିନ୍ତୁ ଯେଉଁ କନିଷ୍ଠ ପୁତ୍ର, ସେ ହେଉଛନ୍ତି ପୁରୁ, ସେ ସେଥିରେ ରାଜି ହେଲେ। ସେ ତାଙ୍କର ପିତାଙ୍କର ବାର୍ଦ୍ଧକ୍ୟ ନେଇକରି ନିଜର ଯୌବନକୁ ପ୍ରଦାନ କଲେ। ତେଣୁ ଏଇ ଯୌବନ ପ୍ରାପ୍ତ ହୋଇକରି ହଜାର ବର୍ଷ କାଳ ତାଙ୍କର ପତ୍ନୀଙ୍କ ସହିତ ଉପଭୋଗ କଲା ପରେ ତାଙ୍କର ବୈରାଗ୍ୟ ଆସିଲା। ବୈରାଗ୍ୟ ଆସିଲା ପରେ ସେ ପୁତ୍ରକୁ ତାଙ୍କର ଯୌବନକୁ ଫେରାଇଦେଲେ, ଏବଂ ନିଜର ବାର୍ଦ୍ଧକ୍ୟ ନେଇକରି ଭଗବାନଙ୍କୁ ଆରାଧନା କରି ଭଗବାନଙ୍କୁ ପ୍ରାପ୍ତ ହେଲେ। କିନ୍ତୁ ଏଇ ଯେଉଁ କନିଷ୍ଠ ପୁତ୍ର ଯଯାତି ମହାରାଜଙ୍କ ପରେ ତାଙ୍କର କନିଷ୍ଠ ପୁତ୍ର ଯେ ପୁରୁ, ସେ ରାଜା ହେଲେ। କିନ୍ତୁ ଜ୍ୟେଷ୍ଠ ପୁତ୍ର ଯେ ଯଦୁ, ସେ ରାଜା ହେଲେ ନାହିଁ। ସେ ଯଦୁ ବଂଶରେ ଭଗବାନ ଆସୁଛନ୍ତି, ତେଣୁ ପୁରୁ ବଂଶରେ ଆସୁଛନ୍ତି ପାଣ୍ଡବମାନେ, କୌରବ ପାଣ୍ଡବମାନେ ସବୁ ପୁରୁ ବଂଶରେ ଆସୁଛନ୍ତି। ତେଣୁ ଅର୍ଜୁନ ଏ ଯେଉଁ କହୁଥିଲେ, ହେ ଯାଦବ, କହିବାର ଉଦ୍ଦେଶ୍ୟ ଥିଲା ତୁମେ ଯଦୁକୂଳରେ ଆସିଛ, ତୁମେ ରାଜା ହୋଇପାରିବ ନାହିଁ, ଆମେ ପୁରୁକୂଳରେ ଆସିଛୁ, ଆମେ ରାଜା ହେବୁ। ତେଣୁ ସେ ରାଜା ହେଇଥିଲେ ସେଇଥିପାଇଁ। ତେଣୁ ବର୍ତ୍ତମାନ ଯେତେବେଳେ ଭଗବାନ ରୂପକୁ ଦେଖିଲେ, ସବୁ କ୍ଷମା ପ୍ରାର୍ଥନା କଲେ, ସକେ ହେ ଯାଦବ ହେ ସକେତି ଅଜାନତା ମହିମାନଙ୍କ ତବେଦଂ ମୟା ପ୍ରମାଦାତ୍ ପ୍ରଣୟିନ ଭାବି, ସବୁ କହିକି କ୍ଷମା ପ୍ରାର୍ଥନା କରୁଛନ୍ତି। ପିତେବ ପୁତ୍ର ସକେବ ସଖ୍ୟୋ ପ୍ରିୟା ପ୍ରିୟାୟାସି ଦେବ ସୋଢୁମ୍, ଯେମିତି ପିତା ତାଙ୍କ ପୁତ୍ରଙ୍କର ଦୋଷକୁ ଧରନ୍ତି ନାହିଁ, କ୍ଷମା କରିଦିଅନ୍ତି, ବା ସ୍ୱାମୀ ତାଙ୍କ ପତ୍ନୀଙ୍କର ଦୋଷକୁ ଧରନ୍ତି ନାହିଁ, ସେଇଭଳି ଭାବରେ ମୋର ଦୋଷକୁ କ୍ଷମା କରିଦିଅନ୍ତୁ। ଏଇଭଳି ଭାବରେ ବିଭିନ୍ନ ପ୍ରକାର କ୍ଷମା ପ୍ରାର୍ଥନା ବା ବିଭିନ୍ନ ପ୍ରାର୍ଥନା କରିକରି ଭଗବାନଙ୍କୁ ସ୍ତୁତି କରିକରି ଅନ୍ତିମରେ ଏକାଦଶ ଅଧ୍ୟାୟ ଅନ୍ତିମରେ ଭଗବାନ କହିଲେ, ମତ୍କର୍ମ କୃତ ମତ୍କର୍ମ ମଦଭକ୍ତ ସଙ୍ଗ ବର୍ଜିତ ନିର୍ଭୟରେ ସର୍ବଭୂତେଜ ରସ ମହାମତି ପାଣ୍ଡବ। ଯଦି ଏ ଭଗବତ ଗୀତାର ଏଇ ଯେଉଁ ଶ୍ଳୋକଟି ଏକାଦଶ ଅଧ୍ୟାୟ 55 ଶ୍ଳୋକ, ପ୍ରଭୁପାଦ ମହାରାଜ କହନ୍ତି ହେଉଛି ଗୀତାର ସାର ବୋଲି। ମତ୍କର୍ମ ଭଗବାନଙ୍କ ନିମିତ୍ତ ଆମେ କର୍ମ କରିବା, ମତ୍ପର୍ମ ଆମେ ଭଗବାନଙ୍କ ଯୁକ୍ତ ହେବା, ମଦ୍ଭକ୍ତ ଭଗବାନଙ୍କ ଆମେ ଭକ୍ତ ହେବା, ସଙ୍ଗବର୍ଜିତ ଅସତ୍ସଙ୍ଗକୁ ତ୍ୟାଗ କରିବା, ଏବଂ ନିର୍ଭୟର ସର୍ବଭୂତେଷୁ ସମସ୍ତ ଜୀବମାନଙ୍କ ପ୍ରତି ନିର୍ଭୟ ହେବା, ଶତ୍ରୁତାକୁ ତ୍ୟାଗ କରିବା, ହେଲେ ନିର୍ଭୟ ଯାହା ସମାନ ସେ ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବ। ତେଣୁ ଏଇଭଳି ଭାବରେ ଏକାଦଶ ଅଧ୍ୟାୟ କହିକି ଦ୍ୱାଦଶ ଅଧ୍ୟାୟ ଯେଉଁ ରହିଛି, ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗ। ହଁ, ଏଇ ଭକ୍ତି ଯୋଗ ବିଷୟରେ କହିଲେ ଅର୍ଜୁନ ପଚାରିଲେ, ପ୍ରଭୁ ଏ ଯେଉଁ ଆପଣ କହିଲେ ଯେ ଆପଣଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇକରି ଆପଣଙ୍କ ସହିତ ଭଜନ କରନ୍ତି ବା ଯେଉଁମାନେ ଆପଣଙ୍କର ବ୍ରହ୍ମ ଚିନ୍ତନ କରନ୍ତି, ତାଙ୍କ ଭିତରେ କିଏ ଶ୍ରେଷ୍ଠ? ତେଣୁ ଏ ପ୍ରଶ୍ନର ଉତ୍ତରରେ भगवान कहते द्वादश अध्याय भगवान कहते मया वैश्य मनोजे मांग नित्य युक्ता पे श्रद्धा परोपेतास्ते में युक्त तम मता जो मैंने मोर आराधना करती भगवान रूप को जो मैंने आराधना करती से श्रेष्ठ आ जो मैंने भगवान जो ज्योति को ध्यान करती से बहुत कष्ट स्वीकार करती यही भाव जो रही कहीकि भगवान कहले भगवान किए प्रिय भगवान कहले कौन जो मैंने कौन अदिष्टा सर्वभूतानां मैत्र करुणैव च निर्ममो निरहंकार सम दुख सुखक्षमी संतुष्ट सततम योगी यतात्मा दृढ़ निश्चय मय अर्पित मनोबुद्धि जो मद्भक्त समय प्रिय यही भाव भगवान को किए प्रिय द्वादश अध्याय कहते भक्त होती भगवान प्रिय तेणु भक्त अदिष्टा सर्वभूतानां समस्त जीव मान प्रति से द्वेष करती ना शत्रुता आचरण करती ना मैत्र करुण एवच जो मैंने समाज स्कंध रही समाज स्कंध सहित से मैत्रीता बंधुता स्थापन करती जो मैंने निम्न स्तर अच्छा प्रति करुणा बाकी कृपा करती भाव भगवान किए भक्त किए प्रिय से सब विषय द्वादश अध्याय कहले तेणु ये सब कहीकि कहले जे जो मैंने मयि मन आदस्त मयि बुद्धि निवेशय निवेश मयिव तोर्धंग संशय मयिव मन आदस्त आम मन को जदि भगवान पाखे लगेदे मयि बुद्धि निवेश आम बुद्धि को भगवान पाखे निवेश करवा लगे मयि मयिव मन आदस्त मयि बुद्धि निवेश मयिव अतोर्धंग आठ रहा किसी उन्नत स्थिति ना कि ये स्थित की समस्त जापरवाटे तो संभव नुह तेणु यही जब स्थित न पारे कौन करेंगे तापर कौन विभिन्न प्रकार अल्टरनेटिव देकरी यही भाव में कहीकि द्वादश अध्याय भगवान भक्ति विषय कहले तेणु ये बार अध्याय मान ये भक्ति विषय छत रु बार छटी अध्याय भगवान भक्ति योग द्वादश अध्याय भक्ति योग आम संक्षेप कहले तेर तापर तेर अध्याय हूँ तेर रु अठर ये छटी अध्याय ज्ञान विषय कहे ज्ञान जो रही ज्ञान बहुत कथा रही कि विशेष भाव में छ ज्ञान सटक बोली कह जाए ज्ञान तेर अध्याय ज्ञान विषय कहे सब विषय ज्ञान देवे भगवान तेर अध्याय तेणु यही आम शुणा तेर रु अठर ये छटी अध्याय रही ज्ञान सटक बोली कह तेणु आसंता काली आम कौन येर अध्याय आरंभ करवा आम कथा बर्तमान विश्राम देवा आम समय हो गला जय श्रीमद भगवद गीता की जय श्री प्रभुपाद महाराज की जय श्री गुरुदेव की संबित गौर भक्त की निदाय गौर प्रेमानंदी जय श्री प्रभुपाद महाराज।